ମେଷମାନେ ବନ ପର୍ବତ ଦେଇ ତାଙ୍କର ପଛେ ପଛେ ଯିବା ନିମନ୍ତେ ମେଷପାଳକମାନେ ମେ ମେ ଆ ଆ ଆ ବୋଲି ଡାକନ୍ତି। ଯେଉଁ ସ୍ଥାନରେ କଅଁଳ ଘାସ ଓ ନିର୍ମଳ ପାଣି ଥିଲା ସେ ସ୍ଥାନକୁ ସେ କଢ଼ାଇ ନେଉଥିଲା। ଏହି ପାଳକ ଅତି ସାହସିକ ଓ ବିକ୍ରମୀ ଥିଲା। ଥରେ ସେମାନେ ବନ ଦେଇ ଯିବା ସମୟରେ ମେଷ ଛୁଆକୁ ଧରିବା ପାଇଁ ଗୋଟିଏ କେନ୍ଦୁଆ ବାଘ କୁଦା ମାରିଲା। ମାତ୍ର ଏହି ପାଳକ ତତ୍କ୍ଷଣାତ୍ ମେଷମାନଙ୍କୁ ରକ୍ଷା କରିବା ନିମନ୍ତେ ଓଗାଲିଲା, ଏଣୁ ତହିଁରୁ ଗୋଟିଏ ସୁଦ୍ଧା ନଷ୍ଟ ହେଲା ନାହିଁ। ଯେଉଁଠାରେ ଉତ୍ତମ ଖାଦ୍ୟ ମିଳେ ଏହିପରି ସୁନ୍ଦର ଉପତ୍ୟକା ଦେଇ ସେମାନଙ୍କୁ କଢ଼ାଇ ନେଲା। ସୂର୍ଯ୍ୟାସ୍ତ ସମୟରେ ପାଳକ ଆପଣାର ମେଷଗୁଡ଼ିକୁ ପୁନର୍ବାର ଏକତ୍ର କରିବା ନିମନ୍ତେ ମେ ମେ ଆ ଆ ଆ ବୋଲି ଡାକୁଥିଲା। ସେ ଉତ୍ତମ ପଥ ଦେଇ ସେମାନଙ୍କୁ କଢ଼ାଇ ନେଲା, ପୁଣି ରାତ୍ରିବେଳେ ନିରାପଦରେ ଘରକୁ ଆଣୁଥିଲା। କିନ୍ତୁ ଗୋଟିଏ ମେଷ ଛୁଆ ପାଳକର ଡାକ ଶୁଣିଲା ନାହିଁ। ସେ କଅଁଳ ଘାସ ଖାଇବାରେ ମଜିଗଲା ଓ ବୁଲି ବୁଲି ଖାଇ ରହିଲା। ସେତେବେଳେ ହଠାତ୍ ରାତ୍ରି ହୋଇଗଲା। ମେଷ ଛୁଆ ହଜି ଯାଇ ଭୟଗ୍ରସ୍ତ ହେଲା। ପାଳକ ଘରେ ଏକ ଦୁଇ ତିନି ଚାରି ଏହିପରି ଶେଷ ପର୍ଯ୍ୟନ୍ତ ଗଣନା କଲାବେଳେ ଅନ୍ୟ ସମସ୍ତ ମେଷଗୁଡ଼ିକ ନିରାପଦରେ ଥିଲେ। କିନ୍ତୁ ଆହ, ଗୋଟିଏ ମାତ୍ର ମେଷ ଛୁଆ ଏଠାରେ ନାହିଁ, କ'ଣ ହେଲା? ପାଳକ ଅନ୍ଧକାରର ଶୀତ ରାତିରେ ତରତର ହୋଇ ଧାଇଁଗଲା। ସେ ମେ ମେ ଆ ଆ ଆ ବୋଲି ଡାକି ଡାକି ଖୋଜିଲା। ସମୟେ ସମୟେ ଠିଆ ହୋଇ କାନ ଡେରି ଶୁଣୁଥିଲା। ତାହା କ'ଣ ହେଲା? ଏଇ ମେଷ ଛୁଆର ସ୍ୱର। ମେଷ ଛୁଆର ସ୍ୱର ଖୋଜି ଖୋଜି ପାଳକ ପର୍ବତ ଚଢ଼ି ଓହ୍ଲାଇ ଯେଉଁ ଅସାଧ୍ୟ କଣ୍ଟା ବୁଦାରେ ମେଷ ଛୁଆ ଥିଲା ଅତି କଷ୍ଟରେ ସେଠାରେ ପାଇଲା। ସେ ଅତି ଆନନ୍ଦରେ ତାକୁ ସାଉଣ୍ଟି ନେଇ କାନ୍ଧରେ ବହି ରକ୍ଷା କରି ଆଶ୍ରମରେ ପ୍ରବେଶ କଲା। ବନ୍ଧୁଗଣ, ସମସ୍ତ ଲୋକ ହଜାମେଷ ପରି ଅଛନ୍ତି, ସେମାନେ ମଧ୍ୟ ଅନ୍ଧକାରରେ ହଜିଯାଇଛନ୍ତି। ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କର ଉତ୍ତମ ମେଷ ପାଳକ ଅଟନ୍ତି। ଯେଉଁମାନେ ହଜିଯାଇଛନ୍ତି ସେମାନଙ୍କୁ ଅନ୍ୱେଷଣ କରିବାକୁ ଓ ରକ୍ଷା କରିବାକୁ ଆସିଥିଲେ। ଏହିପରି କରିବାକୁ ଯୀଶୁ ଆପଣାର ପ୍ରାଣ ଆପଣାର ମେଷମାନଙ୍କର ନିମନ୍ତେ ଦେବାକୁ ହେଲା। କେବଳ ତାହାଙ୍କର ମୃତ୍ୟୁ ଦ୍ୱାରା ଆମମାନଙ୍କର ପାପ ନିଆଗଲା। ଆମ୍ଭର ବଦଳେ ମରିବାକୁ ଯୀଶୁ ମନୋନୀତ କଲେ, କିନ୍ତୁ ସେ ମୃତ୍ୟୁରେ ରହିଲେ ନାହିଁ, ସେ ପୁନର୍ଜୀବିତ ହୋଇ ଉଠିଲେ। ବର୍ତ୍ତମାନ ସେ ନିତ୍ୟ ଜୀବିତ ଅଟନ୍ତି। ସେ ହିଁ ଉତ୍ତମ ମେଷପାଳକ ଆମମାନଙ୍କୁ ଡାକୁଅଛନ୍ତି। ହେ ପ୍ରଭୁ ଯୀଶୁ, ମୁଁ ଏଠାରେ ଅଛି, ମୁଁ ମଧ୍ୟ ତୁମ୍ଭଠାରେ ବିଶ୍ୱାସ କରିବି, ତୁମ୍ଭେ ଉତ୍ତର ଦେବ କି? ପରମେଶ୍ୱର କହିଅଛନ୍ତି, ଯେଉଁ ଜଣ ପ୍ରଭୁଙ୍କ ନାମରେ ମାଗୁଣୀ ମାଗେ ସେ ରକ୍ଷା ପାଇବ।